ଭଗବାନ କୃଷ୍ଣ ଦ୍ୱାରକାରୁ ବହୁକାଳ ଧରି ଅନୁପସ୍ଥିତ ରହିଛନ୍ତି, ତେଣୁ ବର୍ତ୍ତମାନ ସେ ଦ୍ୱାରକା ଅଭିମୁଖେ ଯାତ୍ରା କରିବା ପାଇଁ ଉଦ୍ବିଗ୍ନ। ଠିକ ସେହି ସମୟରେ ସେ ଦେଖୁଛନ୍ତି ଯେ ଉତ୍ତରା ଅତି ଭୟ ବିହଳିତା ହୋଇ ସେ ଭଗବାନ କୃଷ୍ଣଙ୍କ ଆଡ଼କୁ ଧାବିତ ହେଇ ଆସୁଛନ୍ତି। ତେଣୁ ଭଗବାନ କୃଷ୍ଣ ଦୂରରୁ ଲକ୍ଷ୍ୟ କରୁଛନ୍ତି ଉତ୍ତରାଙ୍କୁ ଏପରି ସ୍ଥିତିରେ, ଏବଂ ଦୂରରୁ ଉତ୍ତରା ଅତ୍ୟନ୍ତ ଭୟଭୀତ ହେଇ ସେ ଭଗବାନଙ୍କୁ ପ୍ରାର୍ଥନା କରି ଚିତ୍କାର କରି କହୁଛନ୍ତି, ପାହି ପାହି ମହାଯୋଗିନ୍ ଦେବ ଦେବ ଜଗତ୍ପତେ ନାନ୍ୟ ତ୍ୱଦ ଅଭୟଂ ପଶେ ଯତ୍ର ମୃତ୍ୟୁ ପରସ୍ପରମ। ତେଣୁ ଉତ୍ତରା କହୁଛନ୍ତି, ହେ ମହାଯୋଗୀ, ହେ ଯୋଗେଶ୍ୱର, ଭଗବାନଙ୍କର ଅନ୍ୟ ନାମ ହେଉଛି ଯୋଗେଶ୍ୱର, ଯୋଗ ସମସ୍ତ ଯୋଗ ଶକ୍ତିର ସେ ହେଉଛନ୍ତି ପରମ ନିୟନ୍ତ୍ରଣକାରୀ। ସେ ନିଜର ଶକ୍ତି ବଳରେ ଅସାଧ୍ୟ ସାଧନ କରିପାରନ୍ତି ବା ଅସମ୍ଭବକୁ ସମ୍ଭବ କରିପାରନ୍ତି। ସାଧାରଣତଃ ସଂସାରରେ ଦେଖାଯାଏ ଯେ ଯେଉଁମାନେ ଯୋଗୀ, ଯେଉଁମାନେ ଯୋଗ ସାଧନା କରିଥାନ୍ତି, ସେମାନେ ଯେତେବେଳେ ଯୋଗ ସିଦ୍ଧି ପ୍ରାପ୍ତ ହୋଇଥାନ୍ତି, ସେହି ଯୋଗ ସିଦ୍ଧି ବଳରେ ସେମାନେ ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିଥାନ୍ତି। ଯୋଗ ସିଦ୍ଧି ବଳରେ ଯୋଗୀମାନେ ଆଠ ପ୍ରକାର ସିଦ୍ଧି ପ୍ରାପ୍ତ ହୋଇଥାନ୍ତି, ଯାହାକୁ ଅଷ୍ଟ ସିଦ୍ଧି ବୋଲି କୁହାଯାଏ ଯୋଗ ସିଦ୍ଧି। ସେହି ଯୋଗ ସିଦ୍ଧିମାନଙ୍କ ମଧ୍ୟରେ ଅଣିମା, ଲଗିମା, ପ୍ରାପ୍ତି, କାମ ବସହିତା ଏପରି ଅନେକ ଯୋଗ ସିଦ୍ଧି ରହିଛି। ଏହି ଯୋଗ ସିଦ୍ଧି ବଳରେ ଯୋଗୀମାନେ ଅତ୍ୟନ୍ତ ଲଘୁରୁ ଲଘୁତମ ହୋଇପାରିବେ, ସୂକ୍ଷ୍ମ ହୋଇପାରିବେ, ଆକାଶରେ ଉଡ଼ିପାରିବେ, ଏବଂ ଭାରିରୁ ଅତ୍ୟନ୍ତ ଭାରି ମଧ୍ୟ ହୋଇପାରିବେ। ଗୋଟିଏ ସ୍ଥାନରେ ରହି ପ୍ରାପ୍ତି ସିଦ୍ଧି ସାହାଯ୍ୟରେ ଯୋଗୀମାନେ ନିଜର ହାତକୁ ପ୍ରସାରଣ କରି ଅନେକ ଦୂର ଜାଗାରୁ ଯେକୌଣସି ବସ୍ତୁ ଚାହିଁବେ ପ୍ରାପ୍ତ କରିପାରିବେ। ତେଣୁ ଯୋଗୀ ଚାହିଁଲେ ବର୍ତ୍ତମାନ ଏଠାରେ ବସି ସେ ଲଣ୍ଡନରୁ କୌଣସି ଦୋକାନରୁ କୌଣସି ଗୋଟେ ଜିନିଷ ଆଣିପାରିବ, ତାକୁ କୁହାଯାଏ ପ୍ରାପ୍ତି ସିଦ୍ଧି। କାମ ବସହିତ ସିଦ୍ଧି ଦ୍ୱାରା ଯୋଗୀ ଯେକୌଣସି ବ୍ୟକ୍ତିର ମନକୁ ପରିବର୍ତ୍ତନ କରିପାରିବ, ସେ ଯାହା ଚାହିଁବ ସେ ବ୍ୟକ୍ତି ସେଇଭଳି ଆଚରଣ କରିବ, ତାର କିଛି ସ୍ୱତନ୍ତ୍ରତା ରହିବନି, ତାକୁ ବଶୀଭୂତ କରିଦେବ ଏବଂ ନିଜ ଇଚ୍ଛା ଅନୁସାରେ ଯେକୌଣସି ବ୍ୟକ୍ତିକୁ ପରିଚାଳିତ କରିପାରିବ ଯୋଗୀ। ତେଣୁ ଏପରି ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ସିଦ୍ଧି ସବୁ ରହିଛି। ତେଣୁ ଯେଉଁ ଯୋଗୀମାନେ ପ୍ରକୃତ ଆଧ୍ୟାତ୍ମିକ ମାର୍ଗରେ ସିଦ୍ଧି ପ୍ରାପ୍ତ କରିବାକୁ ଚାହାନ୍ତି, ସେମାନେ ଏସବୁ ଯୋଗ ସିଦ୍ଧି ପ୍ରାପ୍ତ ହୋଇ ମଧ୍ୟ ଏ ଯୋଗ ସିଦ୍ଧିକୁ ସେମାନେ ବ୍ୟବହାର କରନ୍ତି ନାହିଁ। ସେମାନେ କିପରି ଭଗବାନଙ୍କୁ ପ୍ରାପ୍ତ ହେବେ ସେଥିପାଇଁ ସେମାନେ ପ୍ରୟାସ କରିଥାନ୍ତି। ଏପରିକି ଭଗବାନଙ୍କର ଶୁଦ୍ଧ ଭକ୍ତମାନେ ମଧ୍ୟ ଏ ସିଦ୍ଧିକୁ ପ୍ରାପ୍ତ ହୋଇଥାନ୍ତି, କିନ୍ତୁ ସେମାନେ ତାର ପ୍ରଦର୍ଶନ କରନ୍ତି ନାହିଁ। କିନ୍ତୁ ଯେଉଁ ଯୋଗୀମାନେ ଏହି ଯୋଗ ସିଦ୍ଧିର ପ୍ରଦର୍ଶନ କରି ଏହି ସଂସାରରେ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚାହାନ୍ତି ଏବଂ ନିଜକୁ ଭଗବାନ ବୋଲି ଘୋଷଣା କରିଥାନ୍ତି, ସେମାନେ ସାଧାରଣ ଲୋକମାନଙ୍କୁ ଭ୍ରମିତ କରିଥାନ୍ତି। ତେଣୁ ଆଜିକାଲି ଏପରି ଅନେକ ଯୋଗୀ ସବୁ ରହିଛନ୍ତି ଯେଉଁମାନେ ଯୋଗ ସିଦ୍ଧି ପ୍ରାପ୍ତ ହୋଇ ସମାଜରେ ଏପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଛନ୍ତି, ଯାହାକୁ ଦେଖି ସାଧାରଣ ଲୋକମାନେ ଭାବୁଛନ୍ତି ଏ ଭଗବାନ। କାରଣ ଯେକୌଣସି ଯୋଗୀ ଯୋଗ ସିଦ୍ଧି ବଳରେ ଏସବୁ ପ୍ରଦର୍ଶନ କରିପାରିବ, କିନ୍ତୁ ସେମାନଙ୍କ ଯୋଗ ଶକ୍ତି ସୀମିତ, ସେମାନେ କେବଳ ସୀମିତ ଶକ୍ତି ପ୍ରଦର୍ଶନ କରିପାରିବେ, ଅସୀମ ଯୋଗ ଶକ୍ତି ପ୍ରଦର୍ଶନ କରିପାରିବେ ନାହିଁ। ତେଣୁ ଆଜିକାଲି ଆମେ ଦେଖିବା ଯେ ସଂସାରରେ ବହୁତ ଭଗବାନ ବାହାରିଲେ, ସେମାନେ ଏହିପରି କିଛି ଯୋଗ ସିଦ୍ଧି ପ୍ରଦର୍ଶନ କରି ଲୋକମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରି ନିଜକୁ ଭଗବାନ ବୋଲି ଘୋଷିତ କରୁଛନ୍ତି ଏବଂ ସେମାନଙ୍କର ହଜାର ହଜାର ଶିଷ୍ୟ ବା ଅନୁଯାୟୀ ସେମାନଙ୍କୁ ଭଗବାନ ଭାବରେ ପୂଜା କରି ସମସ୍ତେ ନର୍କଗାମୀ ହେଉଛନ୍ତି। ଯେଉଁ ଯୋଗୀ ଏପରି ଭାବରେ ନିଜକୁ ଭଗବାନ ବୋଲି ଘୋଷଣା କରିବ ସେ ନର୍କଗାମୀ ହେବ ଏବଂ ତାର ସମସ୍ତ ଅନୁଯାୟୀମାନେ ମଧ୍ୟ ନର୍କଗାମୀ ହେବେ। ଏ ହେଉଛି ତାର ଫଳ। ତେଣୁ କୌଣସି ସାଧାରଣ ବ୍ୟକ୍ତି ଭଗବାନ ହେଇପାରେ ନା, ସାଧାରଣ ଜୀବ କେବେ ଭଗବାନ ହେଇପାରିବ ନା। ଭଗବାନ ଯେତେବେଳେ ଅବତରିତ ହୁଅନ୍ତି ସେତେବେଳେ ସେଇ ଯୋଗ ସିଦ୍ଧି ଠାରୁ ଆହୁରି ଅଧିକ ଆଶ୍ଚର୍ଯ୍ୟ ସିଦ୍ଧି ପ୍ରଦର୍ଶନ କରନ୍ତି ଏବଂ ଭଗବାନଙ୍କର କେତେକ ସ୍ୱତନ୍ତ୍ର ଲକ୍ଷଣମାନ ଥାଏ ଯାହାଦ୍ୱାରା ଜଣାଯାଏ ଯେ ସେ ଭଗବାନ ବା ଭଗବାନଙ୍କର ଅବତାର। ଏବଂ ଶ୍ରୀମଦ୍ ଭାଗବତରେ ଶାସ୍ତ୍ରମାନଙ୍କରେ ଭଗବାନଙ୍କର ଅବତାର ସମ୍ବନ୍ଧରେ ବର୍ଣ୍ଣନା ମଧ୍ୟ ଆଗରୁ କରାଯାଇଛି। କେଉଁ ଯୁଗରେ କେଉଁ ଅବତାରମାନେ ଆସିବେ ଶ୍ରୀମଦ୍ ଭାଗବତରେ ସବୁ ଲେଖା ସରିଛି ଆଗରୁ। ଏପରିକି କଳିଯୁଗର ଶେଷରେ ଯେଉଁ ଅବତାର ଆସିବେ କଳିକି ଅବତାର ସେ ସମ୍ବନ୍ଧରେ ଶ୍ରୀମଦ୍ ଭାଗବତରେ 5000 ବର୍ଷ ପୂର୍ବରୁ ଲେଖା ସରିଛି। ବୁଦ୍ଧଦେବଙ୍କ ଅବତାର ସମ୍ବନ୍ଧରେ ମଧ୍ୟ ଶ୍ରୀମଦ୍ ଭାଗବତରେ ଲେଖାଯାଇଛି ଯେଉଁ ବୁଦ୍ଧଦେବ କି ମାତ୍ର 5000 ବର୍ଷ ପୂର୍ବେ ଆସିଲେ 5000 ବର୍ଷ ପୂର୍ବରୁ ଲେଖା ସରିଥିଲା। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅବତାର ସମ୍ବନ୍ଧରେ ଯିଏକି 500 ବର୍ଷ ତଳେ ଆସିଥିଲେ ସେ ସମ୍ବନ୍ଧରେ ମଧ୍ୟ ଭାଗବତରେ ଏବଂ ଅନ୍ୟାନ୍ୟ ବହୁ ଶାସ୍ତ୍ରରେ ସବୁ ଉଲ୍ଲେଖ ରହିଛି ପୂର୍ବରୁ। ତେଣୁ କେତେବେଳେ କେଉଁ ଭାବରେ ଭଗବାନ ଅବତରିତ ହେବେ ଏବଂ କେଉଁ କାର୍ଯ୍ୟ କରିବେ ସେସବୁ ଶାସ୍ତ୍ରମାନଙ୍କରେ ଉଲ୍ଲେଖ ରହିଛି। ତେଣୁ କୌଣସି ସାଧାରଣ ଜୀବ ନିଜକୁ ଭଗବାନ ବୋଲି ଘୋଷିତ କରିବା ଏହା ହେଉଛି ଅପରାଧ ଭଗବାନଙ୍କ ଚରଣରେ। ଭଗବାନ ଯେତେବେଳେ ଅବତରିତ ହୁଅନ୍ତି ସେତେବେଳେ ତାଙ୍କର ଶରୀରରେ କେତେଗୁଡ଼ିଏ ବିଶେଷ ଚିହ୍ନ ଥାଏ ଯାହାକୁ ଦେଖି ଜଣେ ଜାଣିପାରିବ ଯେ ସେ ଭଗବାନ। ଭଗବାନ କୃଷ୍ଣଙ୍କର ଚରଣରେ 16 ଚିହ୍ନ ଥିଲା। ତାଙ୍କର ଦକ୍ଷିଣ ପାଦରେ 8 ଚିହ୍ନ ଥିଲା, ବାମ ପାଦରେ 7 ଆଉ ବେଳେବେଳେ ଆଉ ଗୋଟିଏ ବିଶେଷ ଚିହ୍ନ ତାଙ୍କ ନିକଟରେ ଦେଖାଦେଇଥିଲା। ସବୁ ମିଶି 16 ଚିହ୍ନ ଥିଲା। ତାଙ୍କର ଯେଉଁ ଅବତାରମାନେ ଆସନ୍ତି ସେ ଅବତାରମାନଙ୍କ ଚରଣରେ ସବୁ ଚିହ୍ନ ନଥାଇପାରେ କିନ୍ତୁ କିଛି ଚିହ୍ନ ନିଶ୍ଚିତ ଭାବରେ ରହିଥିଲେ, 2, 3, 5 ଏପରି ଚିହ୍ନ ସବୁ ରହିଥିଲେ। ସେଥିରୁ ଆମେ ଜାଣିପାରିବା ଯେ ସେ ହେଉଛନ୍ତି ଭଗବାନଙ୍କର ଅବତାର ବୋଲି। ସେ ଚିହ୍ନମାନଙ୍କ ଭିତରେ କେତେଗୁଡ଼ିଏ ଚିହ୍ନ ମୁଁ କହୁଛି, ଧ୍ୱଜ ମାନେ ପତାକା, ବଜ୍ର ଚିହ୍ନ, ଅଙ୍କୁଶ ଚିହ୍ନ, ପଦ୍ମ ଫୁଲର ଚିହ୍ନ, ଚକ୍ର ଚିହ୍ନ, ଏସବୁ ଚିହ୍ନମାନ ସବୁ ରହିଛି ଯାହାଦ୍ୱାରା ବ୍ୟକ୍ତି ଜାଣିପାରିବ ଯେ ସେ ହେଉଛନ୍ତି ଭଗବାନ ବୋଲି। ତେଣୁ ଯେତେବେଳେ କୌଣସି ବ୍ୟକ୍ତି ନିଜକୁ ଭଗବାନ ବୋଲି ଘୋଷଣା କରୁଛି ତାହେଲେ ଆପଣମାନେ ଦେଖିପାରିବେ ତା ଚରଣରେ ଏସବୁ ଚିହ୍ନ ଅଛି କି ନାହିଁ, ତାହେଲେ ଜାଣିବେ ସେ ଭଗବାନ କି ନାହିଁ ନା ମିଥ୍ୟା ଭଗବାନ। ଭଗବାନ କୃଷ୍ଣ ଅବତାରରେ ସେ ଗୋବର୍ଦ୍ଧନ ପର୍ବତ ଧାରଣ କରିଥିଲେ ଯେତେବେଳେ ତାଙ୍କର ବୟସ ମାତ୍ର 7 ବର୍ଷ। ଭଗବାନଙ୍କର ସେ ଶକ୍ତି ଥିଲା। ସେ ଛୋଟ ଶିଶୁ ହେଇ ମଧ୍ୟ ପୁତନ ରାକ୍ଷସକୁ ବଧ କରିପାରିଥିଲେ, ମାତ୍ର 6 ଦିନର ଶିଶୁ। ତେଣୁ ଭଗବାନ ଶିଶୁ ହୁଅନ୍ତୁ ବାଳକ ହୁଅନ୍ତୁ ଯେକୌଣସି ଅବସ୍ଥାରେ ରହିଲେ ମଧ୍ୟ ସେ ଭଗବାନଙ୍କର ସମସ୍ତ ଶକ୍ତି ତାଙ୍କ ନିକଟରେ ରହିଛି, ସେ ସବୁ କରିପାରିବେ। କିନ୍ତୁ ସାଧାରଣ ବ୍ୟକ୍ତି ଏପରି କାର୍ଯ୍ୟ କରିପାରିବ ନାହିଁ। ଯେପରି ଭଗବାନ କୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧରେ ସେ ଅର୍ଜୁନଙ୍କୁ ନିଜର ବିଶ୍ୱରୂପ ପ୍ରଦର୍ଶନ କଲେ, ତେଣୁ ଯେଉଁମାନେ ନିଜକୁ ଭଗବାନ ବୋଲି ଘୋଷଣା କରୁଛନ୍ତି ଆପଣ ତାଙ୍କୁ ପଚାରିବେ ଆପଣ ଆପଣଙ୍କର ବିଶ୍ୱରୂପ ଦର୍ଶନ କରାନ୍ତୁ, ସେ କରିପାରିବେ? ତାଙ୍କର ଜଗସିଦ୍ଧି ଭିତରେ ଏ ନାହିଁ, ଏ ଶକ୍ତି ତାଙ୍କ ପାଖରେ ନାହିଁ, ତାଙ୍କ ଚରଣରେ ଏସବୁ ଚିହ୍ନ ନଥିବ। ବା ସେମାନଙ୍କୁ କହିଲେ ଆପଣ ପର୍ବତ ଧାରଣ କରନ୍ତୁ, ପର୍ବତ କଥା ଛାଡ଼ି ଦିଅନ୍ତୁ, ତାଙ୍କୁ କହିଲେ ଆପଣ 100 କିଲୋର ପଥର ଉଠାନ୍ତୁ। ତେଣୁ ସେମାନଙ୍କର ଶକ୍ତି ବହୁତ ସୀମିତ ଥାଏ। ସେମାନେ କେବଳ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଯୋଗ ଶକ୍ତିର ପ୍ରଦର୍ଶନ କରିଥାନ୍ତି। ସେ ଯୋଗ ଶକ୍ତି ମଧ୍ୟ ଅସ୍ଥାୟୀ, ସେ ଜଗତଶକ୍ତି ସବୁ ସମୟରେ ସେମାନଙ୍କ ନିକଟରେ ରହିବ ନାହିଁ, ମୃତ୍ୟୁ ପରେ ତ ନଷ୍ଟ ହେଇଯିବ ଜଗତଶକ୍ତି। ତେଣୁ ଭଗବାନ କୃଷ୍ଣ ହେଉଛନ୍ତି ମହାଯୋଗୀ, ମହାଯୋଗେଶ୍ୱର। ପ୍ରକୃତ ପକ୍ଷେ ଯୋଗୀମାନେ ମଧ୍ୟ ଭଗବାନଙ୍କ ଠାରୁ ଏ ଶକ୍ତିକୁ ପ୍ରାପ୍ତ ହେଉଛନ୍ତି। ସେ ହେଉଛନ୍ତି ସମସ୍ତ ଶକ୍ତିର ଆଧାର ଆଶ୍ରୟ। ସେ ସୂର୍ଯ୍ୟଙ୍କର କାର୍ଯ୍ୟ କରିପାରନ୍ତି, ତାଙ୍କ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଯେଉଁ ଭଗବାନ କେବଳ ଇଚ୍ଛା କରିବା ମାତ୍ରେ ଏ ସୃଷ୍ଟି ସମ୍ଭବ ହେଉଛି, ଯେଉଁ ଭଗବାନଙ୍କର ଇଚ୍ଛା ମାତ୍ରେ ସୃଷ୍ଟି ଧ୍ୱଂସ ହେଇଯାଉଛି, ତାଙ୍କ ପକ୍ଷରେ କେଉଁ କାର୍ଯ୍ୟ ଅସମ୍ଭବ? କୌଣସି ଅସମ୍ଭବ କାର୍ଯ୍ୟ ନାହିଁ। ତେଣୁ ଉତ୍ତରା ଯେତେବେଳେ ଅତ୍ୟନ୍ତ ଭୟବିହ୍ୱଳ ହେଇ ଭଗବାନଙ୍କୁ ରକ୍ଷା କରିବା ପାଇଁ ନିବେଦନ କରୁଛନ୍ତି, ପାହି ପାହି ମାନେ ରକ୍ଷା କର ରକ୍ଷା କର କହି ସେ ଦୌଡ଼ି ଆସୁଛନ୍ତି ଭଗବାନ କୃଷ୍ଣଙ୍କ ନିକଟକୁ ଏବଂ ସମ୍ବୋଧନ କରୁଛନ୍ତି ଭଗବାନ କୃଷ୍ଣଙ୍କୁ ମହାଯୋଗୀ ଭାବରେ। ଏ ସମ୍ବୋଧନର ଉଦ୍ଦେଶ୍ୟ ହେଲା ଯେ ଉତ୍ତରା ନିଜେ ଚିନ୍ତା କରୁଛନ୍ତି ବର୍ତ୍ତମାନ ସେ ଯେଉଁ ପରିସ୍ଥିତିରେ ପଡ଼ିଛନ୍ତି, ଏ ପରିସ୍ଥିତିରେ କେବଳ କୌଣସି ଚମତ୍କାର ଘଟଣା ହିଁ ତାଙ୍କୁ ରକ୍ଷା କରିପାରିବ ଏ ବିପଦ। ସାଧାରଣ ଭାବରେ ବର୍ତ୍ତମାନ ତାଙ୍କୁ କେହି ଆଉ ରକ୍ଷା କରିପାରିବେ ନାହିଁ ବ୍ରହ୍ମାସ୍ତ୍ର କବଳରୁ, କାରଣ ବ୍ରହ୍ମାସ୍ତ୍ର ହେଉଛି ଅମୋଘ, ସେ ବ୍ରହ୍ମାସ୍ତ୍ର କେବେ ଲକ୍ଷ୍ୟ ଭ୍ରଷ୍ଟ ହେବ ନାହିଁ ବା ବ୍ରହ୍ମାସ୍ତ୍ରକୁ ପ୍ରତିହତ କରିବା ପାଇଁ ଆଉ କୌଣସି ଶକ୍ତି ନାହିଁ। ତେଣୁ ଏପରି ଅବସ୍ଥାରେ ଏହି ବ୍ରହ୍ମାସ୍ତ୍ର କବଳରୁ ରକ୍ଷା ପାଇବା ପାଇଁ ଯେଉଁ ଅଶସ୍ତ୍ର ଯେଉଁ ବ୍ରହ୍ମାସ୍ତ୍ର ପ୍ରେରଣ କରିଛି ଉତ୍ତରାଙ୍ଗର ଗର୍ଭକୁ ନଷ୍ଟ କରିଦେବା ପାଇଁ, ସେହି ବ୍ରହ୍ମାସ୍ତ୍ର ଦ୍ୱାରା ପୀଡିତ ହେଇ ତାର ତେଜରେ ଉତ୍ତରା ପୀଡିତ ହେଇ ଭଗବାନ କୃଷ୍ଣଙ୍କୁ ରକ୍ଷା କରିବା ପାଇଁ ନିବେଦନ କରୁଛନ୍ତି। ତେଣୁ ସେ ଭଗବାନ କୃଷ୍ଣଙ୍କୁ ମହାଯୋଗୀ ଭାବରେ ସମ୍ବୋଧନ କରି କହୁଛନ୍ତି ଯେ ହେ ମହାଯୋଗେଶ୍ୱର, ଆପଣ ବର୍ତ୍ତମାନ ଆପଣଙ୍କର ମହାଯୋଗ ଶକ୍ତି ପ୍ରଦର୍ଶନ କରି ମୋତେ ଏ ବିପଦରୁ ରକ୍ଷା କରନ୍ତୁ, ତା ନହେଲେ ମୋର ରକ୍ଷା ହେବାର ଅନ୍ୟ କୌଣସି ଉପାୟ ନାହିଁ। ଆପଣ ହିଁ କିଛି ଆଶ୍ଚର୍ଯ୍ୟ ପ୍ରଦର୍ଶନ କରି ମୋତେ ରକ୍ଷା କରିପାରିବେ, ଅନ୍ୟଥା ମୋତେ ଏ ବିପଦରୁ ରକ୍ଷା କରିବା ସମ୍ଭବ ନୁହେଁ। କାହିଁକି ନା ଆପଣ ହେଉଛନ୍ତି ଦେବଦେବ ଜଗତପତେ, ଆପଣ ହେଉଛନ୍ତି ସମସ୍ତ ଜଗତର ଏବଂ ଦେବତାମାନଙ୍କର ପତି, ସମସ୍ତ ଜଗତର ପତି, ଜଗତର ସ୍ୱାମୀ, ଈଶ୍ୱର ପରମେଶ୍ୱର ଏବଂ ଦେବତାମାନଙ୍କର ମଧ୍ୟ ଈଶ୍ୱର। ଦେବତାମାନେ ହେଉଛନ୍ତି ଗୋଟିଏ ଗୋଟିଏ ଈଶ୍ୱର ନିୟନ୍ତ୍ରଣକାରୀ, ସଂସାରର ବିଭିନ୍ନ ବିଭାଗକୁ ସେମାନେ ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ଦେବତାମାନଙ୍କର ମଧ୍ୟ ଆପଣ ହେଉଛନ୍ତି ଈଶ୍ୱର ବା ନିୟନ୍ତ୍ରଣକାରୀ। ଏପରିକି ବ୍ରହ୍ମା ଶିବ ଆଦି ଦେବତାମାନେ ମଧ୍ୟ ଆପଣଙ୍କର ଅଧୀନ, 33 କୋଟି ଦେବତା ମଧ୍ୟ ଆପଣଙ୍କର ଅଧୀନ। ତେଣୁ ଆପଣ ହିଁ ମୋତେ ବିପଦରୁ ରକ୍ଷା କରିପାରିବେ, ଆଉ କେହି ରକ୍ଷା କରିପାରିବେ ନାହିଁ। ନାନ୍ୟ ସ୍ୱଦ ଅଭୟଂ ପଶ୍ୟ, ଆପଣଙ୍କ ଭିନ୍ନ ଆପଣଙ୍କ ବ୍ୟତୀତ ମୁଁ ଆଉ କେଉଁଠାରେ ଏ ସଂସାରରେ ଅଭୟ ପ୍ରାପ୍ତ ହୋଇପାରିବି ନାହିଁ, ଏ ସଂସାରରେ କେହି ମୋତେ ରକ୍ଷା କରିପାରିବେ ନାହିଁ। କାହିଁକି ରକ୍ଷା କରିପାରିବେନି? ହୁଏତ ଜଣେ କହିବ ଯେ ଉତ୍ତର ତୁମର ଶ୍ୱଶୁରମାନେ ରହିଛନ୍ତି 5 ପାଣ୍ଡବ ଯେ କି ମହାବୀର, ସେମାନେ ତୁମକୁ ରକ୍ଷା କରିବେ, ତୁମେ ଭଗବାନଙ୍କ ନିକଟକୁ କାହିଁକି ଦୌଡ଼ିଛ? କିନ୍ତୁ ସେ ବ୍ରହ୍ମାସ୍ତ୍ର ଏପରିକି ଏକ ସମୟରେ ଉତ୍ତରାଙ୍ଗର ଗର୍ଭ ନଷ୍ଟ କରିବାକୁ ଆସୁଛି ଏବଂ 5 ପାଣ୍ଡବମାନଙ୍କ ଆଡ଼କୁ ମଧ୍ୟ ଧାରିତ ହେଉଛି। ତେଣୁ ସେ ବ୍ରହ୍ମାସ୍ତ୍ରକୁ ଦୂରରୁ ଦେଖି ପାଣ୍ଡବମାନେ ମଧ୍ୟ ନିଜ ନିଜର ଅସ୍ତ୍ର ସବୁ ଧାରଣ କରିଛନ୍ତି ବ୍ରହ୍ମାସ୍ତ୍ରକୁ ପ୍ରତିହତ କରିବା ପାଇଁ। କିନ୍ତୁ ଭଗବାନ କୃଷ୍ଣ ଦେଖୁଛନ୍ତି ଯେ ବର୍ତ୍ତମାନ ଏ ବ୍ରହ୍ମାସ୍ତ୍ରକୁ ପ୍ରତିହତ କରିବା ପାଇଁ ପାଣ୍ଡବମାନଙ୍କ ନିକଟରେ ସମୟ ନାହିଁ ଏବଂ ଉତ୍ତରାଙ୍ଗର ଗର୍ଭକୁ ମଧ୍ୟ ରକ୍ଷା କରିବାକୁ ପଡ଼ିବ, ପାଣ୍ଡବମାନଙ୍କ ସହିତ ଉତ୍ତରାଙ୍ଗର ଗର୍ଭକୁ ରକ୍ଷା କରିବାକୁ ପଡ଼ିବ, କାରଣ ପାଣ୍ଡବମାନେ ଯଦି ସଂସାରରୁ ନିଶ୍ଚିନ୍ନ ହେଇଯିବେ ତାହେଲେ ସଂସାରରେ ଧର୍ମର ସ୍ଥାପନା ଆଉ କିଏ କରିବ? ପାଣ୍ଡବ ମାନଙ୍କ ମାଧ୍ୟମରେ ଭଗବାନ କୃଷ୍ଣ ଏ ସଂସାରରେ ଧର୍ମର ସ୍ଥାପନ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଯୁଧିଷ୍ଠିର ମହାରାଜଙ୍କୁ ରାଜଗାଦୀରେ ଅଭିଷିକ୍ତ କଲେ, ଧର୍ମର ଶାସନ ପ୍ରତିଷ୍ଠିତ କଲେ। ଯେତେବେଳେ ଦୁର୍ଯ୍ୟୋଧନ ବା ଧୃତରାଷ୍ଟ୍ର ଶାସନ ଚାଲିଥିଲା ସେତେବେଳେ ଅଧର୍ମର ଶାସନ ଚାଲିଥିଲା। ତେଣୁ ବିଧର୍ମୀମାନଙ୍କୁ ନଷ୍ଟ କରି ଧର୍ମର ଶାସନ ପ୍ରବର୍ତ୍ତନ କରିବା ପାଇଁ ଭଗବାନ ମହାରାଜ ଯୁଧିଷ୍ଠିରଙ୍କୁ ରାଜଗାଦୀ ପ୍ରଦାନ କଲେ। ତେଣୁ ସେମାନଙ୍କୁ ରକ୍ଷା କରିବା ଭଗବାନଙ୍କର ପରମ ଧର୍ମ, ପରମ କର୍ତ୍ତବ୍ୟ। ତେଣୁ ଉତ୍ତରା ଯେତେବେଳେ ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ ଯେ ନାନ୍ୟ ତୈଳ ଅଭୟଂ ପାର୍ଶ୍ୱେ ଯତ୍ର ମୃତ୍ୟୁ ପରସ୍ପରମ, ଯେ ହେ ପ୍ରଭୁ ଆପଣଙ୍କ ବ୍ୟତୀତ ମୁଁ ଏ ସଂସାରରେ ଅନ୍ୟ କେଉଁଠାରୁ ଅଭୟ ଆଶା କରିପାରୁନି। କାହିଁକି ନା ଯତ୍ର ମୃତ୍ୟୁ ପରସ୍ପର, ଏ ସଂସାରରେ ସମସ୍ତ ଭୟଭୀତ, ଏ ସଂସାରରେ କେହି ଅଭୟ ନାହାନ୍ତି, ଭୟ ରହିତ ନୁହନ୍ତି। ତାହେଲେ ସଂସାରର ବ୍ୟକ୍ତିମାନଙ୍କର ଭୟ କେଉଁଥି ପାଇଁ? ସମସ୍ତଙ୍କ ନିକଟରେ ମୃତ୍ୟୁର ଭୟ ରହିଛି, ସମସ୍ତେ ମୃତ୍ୟୁ ପାଇଁ ଭୟଭୀତ, କେହି ସଂସାରରେ ମୃତ୍ୟୁ ମୁଖରେ ପଡିବା ପାଇଁ ଚାହାନ୍ତି ନାହିଁ, ମୃତ୍ୟୁ କେହି ଚାହାନ୍ତି ନାହିଁ। ଆପଣମାନେ ଦେଖିଥିବେ ମୃତ୍ୟୁ ଶଯ୍ୟରେ ବ୍ୟକ୍ତି ଯେତେବେଳେ ପଡିଥାଏ ସେତେବେଳେ ସେ ଏତେ ଭୟଭୀତ ହେଇ ପଡେ ଯେ ଭୟରେ ସେ ମୃତ୍ୟୁ ଶଯ୍ୟରେ ମଳମୂତ୍ର ତ୍ୟାଗ କରିଥାଏ। ତେଣୁ ମୃତ୍ୟୁ ସାଧାରଣ ପ୍ରାଣୀମାନଙ୍କ ନିକଟକୁ ଅତ୍ୟନ୍ତ ଭୟଙ୍କର ରୂପରେ ଆସେ। ଆମେ ଯଦିଓ କେହି ମୃତ୍ୟୁ ମୁଖରେ ପ୍ରସ୍ତୁତ ହେବା ପାଇଁ ଚାହୁଁନାହୁଁ, କିନ୍ତୁ ମୃତ୍ୟୁ ଆସୁଛି। ଏପରିକି ଆମେ ଏତେ ମୃତ୍ୟୁ ପାଇଁ ଭୟଭୀତ, ଆମେ ମୃତ୍ୟୁର ନାମ ମଧ୍ୟ ଶୁଣିବା ପାଇଁ ପ୍ରସ୍ତୁତ ନୁହଁ। ଯଦି କେହି ମୃତ୍ୟୁର ନାମ ନେଇଯାଏ ତାହେଲେ ଆମେ ଅନେକ ସମୟରେ ତାକୁ ବନ୍ଦ କରେ, ସେସବୁ କାହିଁକି କହୁଛେ, ସବୁ ଅଶୁଭ ଜିନିଷ ଆମେ ଶୁଣିବା ପାଇଁ ପ୍ରସ୍ତୁତ ନୁହଁ ମୃତ୍ୟୁର ନାମକୁ। କିନ୍ତୁ ଆମେ ନ ଶୁଣିଲେ ମଧ୍ୟ ଆମେ ମୃତ୍ୟୁକୁ ପ୍ରତିହତ କରିପାରିବା ନା, ବା ମୃତ୍ୟୁ କବଳରୁ ନିଜକୁ ବଞ୍ଚେଇ ପାରିବା ନାହିଁ। ମୃତ୍ୟୁ ନିଶ୍ଚିତ ଆସିବ, ଜାତଶ୍ରେ ଧ୍ରୁବଂ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତଶ୍ରେ, ଯାହାର ଏ ସଂସାରରେ ଜନ୍ମ ହେଇଛି ତାର ମୃତ୍ୟୁ ନିଶ୍ଚିତ, ଆଉ ଯାହାର ମୃତ୍ୟୁ ହେଉଛି ତାର ଜନ୍ମ ମଧ୍ୟ ନିଶ୍ଚିତ। ଏହା ହେଉଛି ସଂସାରର ନିୟମ। ତେଣୁ ଯେତେବେଳେ ସଂସାରରେ ସମସ୍ତେ ମରଣଶୀଳ, ସମସ୍ତେ ମରିବାକୁ ଯାଉଛନ୍ତି, ତାହେଲେ ମୋତେ କିଏ ସେ ମୃତ୍ୟୁ ମୁଖରୁ ରକ୍ଷା କରିବ? ଏ ସଂସାରରେ କିଏ ଅଛି ସେ ବ୍ୟକ୍ତି? ସମସ୍ତେ ଯଦି ନିଜକୁ ରକ୍ଷା କରିପାରୁନାହାନ୍ତି ମୃତ୍ୟୁ କବଳରୁ, ତାହେଲେ ମୋତେ ଆଉ କିଏ ରକ୍ଷା କରିବ ଏ ସଂସାରରେ? ତେଣୁ ଉତ୍ତରା କହୁଛନ୍ତି ଆପଣଙ୍କ ବ୍ୟତୀତ ମୋତେ ଆଉ କେହି ଏ ମୃତ୍ୟୁ ଭୟରୁ ରକ୍ଷା କରିପାରିବେ ନାହିଁ। ତେଣୁ ଆପଣଙ୍କ ବ୍ୟତୀତ ମୁଁ ଆଉ କେଉଁଠାରେ ଅଭୟ ଦର୍ଶନ କରୁନାହିଁ। ମୁଁ ଦେଖୁଛି ସଂସାରରେ ସମସ୍ତେ ଭୟଭୀତ, ସମସ୍ତେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ରହିଛନ୍ତି, ସଂସାରରେ ସୁଖ ଦୁଃଖ ଏସବୁ ଭୋଗ କରୁଛନ୍ତି। ସମସ୍ତଙ୍କର ଯେହେତୁ ଶରୀର ରହିଛି, ତେଣୁ ଶରୀର ମାଧ୍ୟମରେ ସେମାନେ ଦୁଃଖ ଭୋଗ କରୁଛନ୍ତି ସଂସାରରେ। ସମସ୍ତେ ଦୁଃଖୀ ଭୟଭୀତ। ଏ ସଂସାରରେ ଆମେ ଯାହାକୁ ସୁଖ ବୋଲି କହୁଛେ ସେ ସୁଖ ଅତି କ୍ଷଣିକ ସୁଖ, ଅସ୍ଥାୟୀ ସୁଖ, ଆଉ ସେ ସୁଖ ଯେତେ ଆମେ ଭୋଗ କଲେ ମଧ୍ୟ ସନ୍ତୁଷ୍ଟ ନୁହଁ, ସଦାବେଳେ ଅସନ୍ତୁଷ୍ଟ। ତେଣୁ ଯେଉଁ ବ୍ୟକ୍ତି ଅସନ୍ତୁଷ୍ଟ ସେ କିପରି ଜୀବନରେ ଶାନ୍ତି ଲାଭ କରିପାରିବ? ସମ୍ଭବ ନାହିଁ। ଏ ହେଉଛି ସଂସାରର ନିୟମ। ତେଣୁ ଉତ୍ତର ଭଗବାନଙ୍କୁ ପ୍ରାର୍ଥନା କରି କହୁଛନ୍ତି ଯେ ହେ ପ୍ରଭୁ ମୁଁ ସର୍ବତ୍ର ମୃତ୍ୟୁର ଭୟ ଦେଖୁଛି, କେଉଁଠାରେ ମୁଁ ଅଭୟ ଦର୍ଶନ କରୁନାହିଁ। ଆପଣ ହିଁ କେବଳ ମୋତେ ଅଭୟ ପ୍ରଦାନ କରିପାରନ୍ତି, ଯେହେତୁ ଆପଣ ହେଉଛନ୍ତି କାଳାତୀତ ମୃତ୍ୟୁଞ୍ଜୟ। ମୃତ୍ୟୁ ଆପଣଙ୍କ ଭୟରେ କାର୍ଯ୍ୟ କରୁଛି, ମୃତ୍ୟୁ ଆପଣଙ୍କୁ ଗ୍ରାସ କରିପାରିବ ନାହିଁ, ଯେହେତୁ ମୃତ୍ୟୁ କାଳ ଆପଣଙ୍କର ଅଧୀନ। ଭଗବାନ କୃଷ୍ଣ କହୁଛନ୍ତି ମଦ୍ ଭୟାତ୍ ବାତି ବାତୋୟମ୍ ସୂର୍ଯ୍ୟ ତପତି ମଦ୍ ଭୟାତ୍, କାରଣ ଭଗବାନ କହୁଛନ୍ତି ଯେ ମୋର ଭୟରେ ବାୟୁ ଚଳାଚଳ କରୁଛି, ସୂର୍ଯ୍ୟ ମୋର ଭୟରେ ଆଲୋକ ପ୍ରଦାନ କରୁଛି, ବର୍ଷତି ଇନ୍ଦ୍ର ଇନ୍ଦ୍ର ବୃଷ୍ଟି କରୁଛନ୍ତି ମୋର ଭୟରେ, ଦହତି ଅଗ୍ନି ଅଗ୍ନି ମୋର ଭୟରେ ଦହନ କ୍ରିୟା କାର୍ଯ୍ୟ କରୁଛି, ମୃତ୍ୟୁ ଚରତି ମଦ ଭୟା ମୋର ଭୟରେ ମୃତ୍ୟୁ ବିତରଣ କରୁଛି ସଂସାରରେ। ତେଣୁ ଭଗବାନଙ୍କ ଭୟରେ ଯେତେବେଳେ ମୃତ୍ୟୁ ବିତରଣ କରୁଛି, ତେଣୁ ସେ ଭଗବାନ ଅଧୀନରେ ମୃତ୍ୟୁ ରହିଛି। ତେଣୁ ମୃତ୍ୟୁ ମୁଖରୁ ଯଦି କେହି ରକ୍ଷା ପାଇବାକୁ ଚାହେଁ, ତାହେଲେ ସେ ଏକମାତ୍ର ଭଗବାନଙ୍କର ସେଇ ଅଭୟ ଚରଣାରବିନ୍ଦର ଆଶ୍ରୟ ଗ୍ରହଣ କରିବାକୁ ହେବ, ତାହେଲେ ଯାଇ ଜଣେ ଏଇ ମୃତ୍ୟୁ ଭୟରୁ ରକ୍ଷା ପାଇପାରିବ। ମୃତ୍ୟୁ ଭୟରୁ ରକ୍ଷା ପାଇବାର ଅନ୍ୟ କୌଣସି ଉପାୟ ନାହିଁ। ଭଜ ହରେ ମନ ଶ୍ରୀନନ୍ଦ ନନ୍ଦନ ଅଭୟ ଚରଣାରବିନ୍ଦରେ, ହେ ମନ ତୁ ଯଦି ଅଭୟ ହେବା ପାଇଁ ଚାହୁଁ, ମୃତ୍ୟୁ ଭୟରୁ ରକ୍ଷା ପାଇବାକୁ ଚାହୁଁ, ତାହେଲେ ସେଇ ନନ୍ଦନନ୍ଦନଙ୍କର ଅଭୟ ଚରଣାରବିନ୍ଦର ଭଜନ କର। ତେଣୁ ଏଇ ମୃତ୍ୟୁ ଭୟରୁ କେବଳ ଭଗବାନ ହିଁ ରକ୍ଷା କରିପାରିବେ, ଆଉ କେହି ରକ୍ଷା କରିପାରିବେ। ତେଣୁ ଉତ୍ତର ଯେ ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହେଉଛନ୍ତି, ତାହା ତାଙ୍କ ପକ୍ଷରୁ ଉପଯୁକ୍ତ। ପ୍ରକୃତ ପକ୍ଷେ ତାଙ୍କୁ ଏ ବିପଦରୁ ରକ୍ଷା କରିବା ପାଇଁ ଆଉ କେହି ନଥିଲେ। ଏବଂ ଉତ୍ତର ଏପରିକି ନିଜର ମୃତ୍ୟୁ ପାଇଁ ସେ ଭୟଭୀତ ନଥିଲେ, ସେ ତାଙ୍କର ଗର୍ଭ ରକ୍ଷା କରିବା ପାଇଁ ଚିନ୍ତିତ ଥିଲେ। ତେଣୁ ଉତ୍ତର କହୁଛନ୍ତି, ହେ ପ୍ରଭୁ, ଯଦି ଏଇ ବ୍ରହ୍ମାସ୍ତ୍ର ଆସି ମୋତେ ଦହନ କରିଦିଏ, ତାହେଲେ ମୋର ମୃତ୍ୟୁ ହେଇଯାଏ, ମୁଁ ସେଥିପାଇଁ ଭୟଭୀତ ନୁହେଁ। କିନ୍ତୁ ମୋର ଗର୍ଭ ଯେପରି ଏଇ ବ୍ରହ୍ମାସ୍ତ୍ର କବଳରୁ ରକ୍ଷା ପାଇବ, ଦଗ୍ଧୀଭୂତ ନ ହେବ, ସେ କୃପା ଆପଣ କରନ୍ତୁ। ଅର୍ଥାତ୍ ମାତା, ଇଏ ହେଉଛି ମାତାର ହୃଦୟ। ମାତା କେବେ ଚାହିଁବ ନାହିଁ ନିଜର ଶିଶୁ ସନ୍ତାନଙ୍କୁ ମୃତ୍ୟୁ ମୁଖରେ ଦେଖିବା ପାଇଁ। ମାତା ହୁଏତ ଶିଶୁ ସନ୍ତାନର ରକ୍ଷା ପାଇଁ ନିଜର ପ୍ରାଣକୁ ତ୍ୟାଗ କରିପାରେ, କିନ୍ତୁ ନିଜର ପ୍ରାଣ ତ୍ୟାଗ କରି ମଧ୍ୟ ସେ ଚାହିଁବ ନିଜର ଶିଶୁ ସନ୍ତାନର ରକ୍ଷା କରିବା ପାଇଁ। ଇଏ ହେଉଛି ମାତାର ହୃଦୟ। ଅବଶ୍ୟ ଆଜିକାଲି ମାତାମାନେ ଟିକେ ଭିନ୍ନ ଧରଣର କଳିଯୁଗୀ ମାତାମାନେ, ସେମାନେ ନିଜର ମାନ ସମ୍ମାନର ରକ୍ଷା ପାଇଁ ମଧ୍ୟ ବା ନିଜର ପ୍ରାଣ ରକ୍ଷା ପାଇଁ ଶିଶୁମାନଙ୍କୁ ମଧ୍ୟ ହତ୍ୟା କରିବାରେ ପଶ୍ଚାତପଦ ହେଉନାହାନ୍ତି। ତେଣୁ ଆଜିକାଲି ଦେଖାଯାଉଛି ଅନେକ ଶିଶୁମାନଙ୍କୁ ଗର୍ଭରୁ ହତ୍ୟା କରାଯାଉଛି, ବା ଅନେକ ସମୟରେ ମାତାମାନେ ଜନ୍ମ ଦେଇ ତାକୁ ତ୍ୟାଗ କରିଦେଉଛନ୍ତି ଶିଶୁ। ଇଏ ସବୁ କଳିଯୁଗୀ ମାତାମାନଙ୍କର କାର୍ଯ୍ୟ। କିନ୍ତୁ ପ୍ରକୃତ ଯେ ମାତା, ସେ ଚାହିଁବ ତାର ଗର୍ଭସ୍ଥ ସନ୍ତାନକୁ ପ୍ରାଣ ଦେଇ ମଧ୍ୟ ରକ୍ଷା କରିବା ପାଇଁ। ତେଣୁ ମାତା ଉତ୍ତର କହୁଛନ୍ତି ଯେ ହେ ପ୍ରଭୁ, ମୋର ପ୍ରାଣ ମଧ୍ୟ ଚାଲିଯାଉ, କିଛି ଅସୁବିଧା ନାହିଁ, କିନ୍ତୁ ମୋର ଗର୍ଭସ୍ଥ ଶିଶୁ ସନ୍ତାନର ପ୍ରାଣ କିପରି ରକ୍ଷା ହେବ, ଆପଣ ସେ ଉପାୟ କରନ୍ତୁ। ତେଣୁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ମାତା ଉତ୍ତରାଙ୍କର ଏପରି ନିବେଦନ ଶ୍ରବଣ କରୁଛନ୍ତି ଏବଂ ଦେଖୁଛନ୍ତି ପାଣ୍ଡବମାନଙ୍କୁ ବଧ କରିବା ପାଇଁ ମଧ୍ୟ ବ୍ରହ୍ମାସ୍ତ୍ର ତାଙ୍କ ନିକଟକୁ ଆସୁଛି, ସେତେବେଳେ ଭଗବାନ କୃଷ୍ଣ କାଳ ବିଳମ୍ବ ନ କରି ନିଜର ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ସେ ସଙ୍ଗେ ସଙ୍ଗେ ତାଙ୍କର ସୁଦର୍ଶନ ଚକ୍ର ଧାରଣ କଲେ। କାରଣ ଭଗବାନ ଭଗବତ ଗୀତାରେ ଏ ଆଶ୍ୱାସନ ପ୍ରଦାନ କରିଛନ୍ତି ଅର୍ଜୁନଙ୍କୁ, ଅର୍ଜୁନ ପ୍ରତିଦାନି ନା ମେ ଭକ୍ତ ପ୍ରଣଶ୍ୟତି, ଅର୍ଜୁନ ତୁମେ ଦୃଢ଼ତା ପୂର୍ବକ ଘୋଷଣା କରିଦିଅ କି ମୋର ଭକ୍ତର କେବେ ବିନାଶ ହେବ ନାହିଁ। ତେଣୁ ଭଗବାନ ନିଜେ ନିଜର ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ଏପରି ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ଭକ୍ତମାନଙ୍କର ବିନାଶ ସମୟ ଉପସ୍ଥିତ ହୋଇଥିବା ଦର୍ଶନ କରି ଭଗବାନ କୃଷ୍ଣ ନିଜେ ନିଜର ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ଅସ୍ତ୍ର ଧାରଣ କରୁଛନ୍ତି। ଯଦିଓ ଭଗବାନ କୃଷ୍ଣ ପ୍ରତିଜ୍ଞା କରିଥିଲେ କୁରୁକ୍ଷେତ୍ର ଯୁଦ୍ଧରେ ସେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ଭକ୍ତବତ୍ସଳ ପ୍ରଭୁ ନିଜର ଭକ୍ତମାନଙ୍କର ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞାକୁ ମଧ୍ୟ ଭଙ୍ଗ କରିଦେଉଛନ୍ତି। ଏ ହେଉଛି ଭଗବାନଙ୍କର ଭକ୍ତବତ୍ସଳତା। ନିଜର ପ୍ରତିଜ୍ଞା ଭଙ୍ଗ ହେଉ କିନ୍ତୁ ଭକ୍ତମାନଙ୍କର ରକ୍ଷା ହେଉ, ତେଣୁ ଭଗବାନ ନିଜେ ଅସ୍ତ୍ର ଧାରଣ କରିଛନ୍ତି। ତେବେ ଆଜି ସମୟ ହେଇଆସିଛି, ଆମେ ଆଗାମୀକାଲି ପୁଣି ଆଲୋଚନା କରିବା କିପରି ଭାବରେ ଭଗବାନ କୃଷ୍ଣ ଉତ୍ତରାଙ୍ଗର ଗର୍ଭକୁ ରକ୍ଷା କରୁଛନ୍ତି। ଯେଉଁ ମହାରାଜ ପରୀକ୍ଷିତ ତାଙ୍କର ଗର୍ଭରେ ଥିଲେ ସେ କିପରି ଭଗବାନଙ୍କ ଦ୍ୱାରା ରକ୍ଷିତ ହେଉଛନ୍ତି ସେ କଥା ଆମେ ଆଗାମୀକାଲି ଶ୍ରବଣ କରିବା। ହରେ କୃଷ୍ଣ। ହରେ କୃଷ୍ଣ କୃଷ୍ଣ କୃଷ୍ଣ।